ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ସରକାର ଗଠନ ପାଇଁ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ବର୍ତ୍ତମାନ ସୁଦ୍ଧା 80 ଆସନରେ ବିଜେପିର ପ୍ରାର୍ଥୀ ଆଗୁଆ, 50 ଆସନରେ ବିଜେଡି ଏବଂ 13 ଆସନରେ କଂଗ୍ରେସ ଆଗୁଆ। ରାଜ୍ୟର 19 ଲୋକସଭା ଆସନରେ ବିଜେପି ଆଗୁଆ। ଦେଶରେ 296 ଆସନରେ ଆଗୁଆ ରହିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏବଂ ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଅଷ୍ଟାଦଶ ଲୋକସଭା ଏବଂ ବିଧାନସଭା ଭୋଟ୍ ଗଣତିର ଫଳାଫଳରୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏବଂ ରାଜ୍ୟରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିଛି। ବର୍ତ୍ତମାନର ସୂଚନା ଅନୁସାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ 295 ସିଟ୍ରେ ଆଗୁଆ ରହିଛି। ସେହିଭଳି ରାଜ୍ୟରେ ବିଜେପି 80 ଆସନରେ ଆଗୁଆ ରହିବା ସହ ସେଥିରୁ କେତେକ ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। ଏନେଇ ଆସନ୍ତୁ ଶୁଣିବା ଆମ ପ୍ରତିନିଧି ମଳୟ ରଞ୍ଜନ ମିଶ୍ରଙ୍କଠାରୁ।
ଉଦୟ, ନିର୍ବାଚନ ଫଳାଫଳକୁ ଦେଖିଲେ ଲାଗୁଛି ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଖାପାଖି ନିଶ୍ଚିତ। ବିଜେପି ଏପର୍ଯ୍ୟନ୍ତ 80 ସିଟ୍ରେ ଆଗୁଆ ରହିଥିବା ବେଳେ ବିଜେଡି 49 ସିଟ୍ରେ ଆଗୁଆ ରହିଛି। ସେହିଭଳି କଂଗ୍ରେସ ମଧ୍ୟ 14 ସିଟ୍ରେ ଆଗୁଆ ରହିଛି। ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଲି ଆସନରୁ ଆଗୁଆ ରହିଥିବା ବେଳେ କଣ୍ଟାବାଞ୍ଜିରୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଲକ୍ଷ୍ମଣ ବାଙ୍କଠାରୁ ପରାସ୍ତ ହୋଇଛନ୍ତି। ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାସ୍ତ କରିଛନ୍ତି। ଚିଲିକା ବିଧାନସଭା ଆସନରୁ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରଘୁନାଥ ସାହୁଙ୍କୁ ପରାସ୍ତ କରିଛନ୍ତି। ଧର୍ମଗଡ଼ ଆସନରୁ ସୁଧୀର ପାଟ୍ଟଯୋଶୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପରାସ୍ତ କରିଛନ୍ତି। କଣ୍ଟାମାଳ ଆସନରୁ କହ୍ନେଇଚରଣ ଡାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମହିଧର ରଣାଙ୍କୁ ପରାସ୍ତ କରିଛନ୍ତି। ଭଟ୍ଲିରୁ ବିଜେପିର ଇରାଶିଷ ଆଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, କୋଟପାଡ଼ରୁ ରୂପଭତ୍ରା ବିଜୟୀ ହୋଇଛନ୍ତି। ଖୋର୍ଦ୍ଧା ଆସନରୁ ପ୍ରଶାନ୍ତ ଜଗଦେବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରିଛନ୍ତି। କୁଚିଣ୍ଡା ଆସନରୁ ରବି ନାୟକ, କୋରାପୁଟ ଆସନରୁ ରଘୁରାମ ମାଛ, ନବରଙ୍ଗପୁର ଆସନରୁ ଗୌରୀଶଙ୍କର ମାଝୀ, ଖଲ୍ଲିକୋଟ ବିଧାନସଭା ଆସନରୁ ବିଜେପିର ପୂର୍ଣ୍ଣଚନ୍ଦ୍ର ସେଠୀ, ସତ୍ୟବାଦୀ ଆସନରୁ ଓମ୍ ପ୍ରକାଶ ମିଶ୍ର 70,000 ଅଧିକ ଭୋଟ୍ରେ ବିଜୟ ଲାଭ କରିଛନ୍ତି। ମହାକାଳପଡ଼ା ଆସନରୁ ବିଜେପି ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ 1,07,300 ଭୋଟ୍ରେ ବିଜୟ ଲାଭ କରିଛନ୍ତି। ଅନୁଗୁଳରେ ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜେଡିର ସଂଯୁକ୍ତା ମିଶ୍ରଙ୍କୁ 17,128 ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେମିତି ତଳସରା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିନୟ କୁମାର ଟପ୍ପୁଙ୍କୁ ପରାସ୍ତ କରିଛନ୍ତି। ବିଜେପୁର ଆସନରେ ସନତ କୁମାର ଗର୍ତ୍ତିଆ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ପରାସ୍ତ କରିଛନ୍ତି। ଛେଣ୍ଡିପଦା ବିଧାନସଭା ଆସନରେ ଅଗସ୍ତି ବେହେରା ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କୁ 15,147 ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଖଲ୍ଲିକୋଟ ଆସନରୁ ପୂର୍ଣ୍ଣଚନ୍ଦ୍ର ସେଠୀ 22,930 ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ମାଲକାନଗିରି ଆସନରୁ ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜେଡିର ମାନସ ମାଡ଼କାମୀକୁ 14,658 ଭୋଟ୍ରେ ପରାସ୍ତ କରି ଜୟଯୁକ୍ତ ହୋଇଛନ୍ତି। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଜେପିର ମୋହନ ମାଝୀ ବିଜେଡିର ମୀନା ମାଝୀଙ୍କୁ 11,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ଯାଜପୁର କୁରେଇରୁ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବିଜୟୀ ହୋଇଛନ୍ତି। ରଣପୁରରେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ହୋଇଛନ୍ତି। ଏଣେ ଅନ୍ୟପକ୍ଷରେ ବିଜେଡି ଦଳର ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆନନ୍ଦପୁର ବିଧାନସଭା ଆସନରୁ ବିଜୟ ଲାଭ କରିଥିବାବେଳେ ଖଡ଼ିଆଳ ବିଧାନସଭା ଆସନରୁ ଅଧିରାଜ ପାଣିଗ୍ରାହୀ, ରାଉରକେଲା ଆସନରୁ ସାରଦା ନାୟକ, ଡାବୁଗାଁ ଆସନରୁ ମନୋହର ରନ୍ଧାରୀ ବିଜୟ ଲାଭ କରିଛନ୍ତି। ବାଙ୍କୀ ବରୀ ଆସନରୁ ବିଶ୍ୱରଞ୍ଜନ ମଲ୍ଲିକ, କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଗଣେଶ୍ୱର ବେହେରା, ବିଞ୍ଝାରପୁର ଆସନରୁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକଙ୍କୁ 2,769 ଭୋଟ୍ରେ ପରାସ୍ତ କରିଛନ୍ତି। ଦଶପଲ୍ଲା ଆସନରୁ ରମେଶ ବେହେରା ଜୟଯୁକ୍ତ ହୋଇଛନ୍ତି। ଧର୍ମଶାଳା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେଡିର ପ୍ରଣବ ବଳବନ୍ତ ରାୟଙ୍କୁ 1,800 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ 10,806 ଖଣ୍ଡ ଭୋଟ୍ରେ ହରାଇ ଦେଇଛନ୍ତି। ସୋନପୁର ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କୁ 15,092 ଖଣ୍ଡ ଭୋଟ୍ରେ ପରାଜିତ କରିଛନ୍ତି। ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କଠାରୁ 396 ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ଦେବଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜେପିର ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ 15,911 ଖଣ୍ଡ ଭୋଟ୍ରେ ହରାଇ ଦେଇଛନ୍ତି। ଭୋଗରାଇ ଆସନରେ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ପରାସ୍ତ କରିଛନ୍ତି। ପାଟକୁରା ବିଧାନସଭା ଆସନରୁ ବିଜେଡିର ଅରବିନ୍ଦ ବେହେରା, ରାଜନଗର ବିଜେଡିର ଧ୍ରୁବଚରଣ ସାହୁ ଏବଂ ଆଳୀ ବିଧାନସଭା ଆସନରୁ ବିଜେଡିର ପ୍ରତାପ କେଶରୀ ନାୟକ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ 14 ଆସନରେ ଆଗୁଆ ରହିଛି। ପଟ୍ଟାଙ୍ଗୀ ବିଧାନସଭା ପ୍ରାର୍ଥୀ ଚନ୍ଦ୍ର କାଡମ୍ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଫୁଲ୍ଲ ପାଙ୍ଗୀଙ୍କୁ 1907 ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। କଟକ ବାରବାଟୀ ଆସନର ପ୍ରାର୍ଥୀ ସୋଫିଆ ଫିରଦୋସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମୀପୁର ବିଧାନସଭା ଆସନରୁ ପବିତ୍ର ସାଉନ୍ତା 20,922 ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ଚିତ୍ରକୋଣ୍ଡ ଆସନରୁ ମଙ୍ଗୁ ଖିଲ ଏବଂ ସାନଖମୁଣ୍ଡ ଆସନରୁ ରମେଶ ବେହେରା ବିଜୟୀ ହୋଇଛନ୍ତି। ତେବେ ଭୋଟ୍ ଗଣତି ଏବେ ମଧ୍ୟ ଜାରି ରହିଛି। ଆଉ କିଛି ସମୟ ପରେ ମତେ ଲାଗୁଛି ଚିତ୍ର ସ୍ୱଷ୍ଟ ହୋଇଯିବ। ଉଦୟ
ଧନ୍ୟବାଦ ମଳୟ। ମୋର ସହଯୋଗୀ ମଳୟ ରଞ୍ଜନ ମିଶ୍ର ସବିଶେଷ ତଥ୍ୟ ପ୍ରଦାନ କରୁଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିର୍ବାଚନ ଫଳାଫଳକୁ ଦେଖିଲେ ରାଜ୍ୟରେ ବିଜେପି ସରକାର ଗଠନ କରିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ବିଜେପି ଏପର୍ଯ୍ୟନ୍ତ 80 ସିଟ୍ରେ ଆଗୁଆ ରହିଥିବା ବେଳେ ବିଜେଡି 49 ଆସନରେ ଆଗୁଆ ରହିଛି। ସେହିଭଳି କଂଗ୍ରେସ 14 ସିଟ୍ରେ ଆଗୁଆ ରହିଛି। ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ଆଗୁଆ ରହିଥିବା ବେଳେ କଣ୍ଟାବାଞ୍ଜିରୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଲକ୍ଷ୍ମଣ ବାଙ୍କଠାରୁ ପରାସ୍ତ ହୋଇଛନ୍ତି। ଚଳିତ ନିର୍ବାଚନର ଫଳାଫଳ ବହୁ ଗଣିତକୁ ଓଲଟ ପାଲଟ କରିଦେଇଛି। ରାଜ୍ୟରେ ଶାସନ କ୍ଷମତାରେ ଥିବା ଦଳର ବହୁ ପ୍ରମୁଖ ନେତା ପରାଜିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡିର ବହୁ ତୁଙ୍ଗ ନେତାଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ବିକ୍ରମ କେଶରୀ ଆରୁଖ, ସଞ୍ଜୟ ଦାସବର୍ମା, ରୀତା ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ ରାୟ ପ୍ରମୁଖ ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ସେହିଭଳି ଲୋକସଭା ନିର୍ବାଚନରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦିଲ୍ଲୀପ ତିର୍କି, ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଭଳି ନେତା ହାରିଯାଇଛନ୍ତି। ଓଡ଼ିଶାର 21 ଲୋକସଭା ଆସନ ମଧ୍ୟରୁ 19 ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ସମ୍ଭଲପୁର ଆସନରୁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଣବ ପ୍ରକାଶ ଦାସଙ୍କଠାରୁ ଆଗୁଆ ରହିଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପିର ଜୁଏଲ ଓରାମ 1,30,000 ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେହିଭଳି ବରଗଡ଼ ଲୋକସଭା ଆସନରୁ ପ୍ରଦୀପ ପୁରୋହିତ 2,32,000 ଅଧିକ ଭୋଟ୍ରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ ରହିଛନ୍ତି। ସେହିଭଳି ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ଆଗୁଆ ରହିଛନ୍ତି। ଭୁବନେଶ୍ୱର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀରେ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି। ମୟୂରଭଞ୍ଜରୁ ନବଚରଣ ମାଝି, କଳାହାଣ୍ଡିରୁ ମାଳବିକା ଦେବୀ ଆଗୁଆ ଅଛନ୍ତି। ସେହିଭଳି କଂଗ୍ରେସର ସପ୍ତଗିରି ଉଲ୍ଲାକା କୋରାପୁଟ ସଂସଦୀୟ କ୍ଷେତ୍ରରୁ ପ୍ରାୟ 58,000 ଅଧିକ ଭୋଟ୍ରେ ଆଗୁଆ ଥିବା ଜଣାପଡ଼ିଛି। ନିର୍ବାଚନ ସମ୍ପର୍କରେ ଆସନ୍ତୁ ଶୁଣିବା ଆମର ସୁବର୍ଣ୍ଣପୁର ପ୍ରତିନିଧିଙ୍କ ରିପୋର୍ଟ।
ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଏବଂ ସୋନପୁର 2 ବିଧାନସଭା ମଣ୍ଡଳୀର ଭୋଟ୍ ଗଣତି ସମାପ୍ତ ହୋଇଯାଇଛି। ବୀରମହାରାଜପୁର ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଘୁନାଥ ଜଗଦଲା ତାଙ୍କରି ନିକଟତମ ପ୍ରାର୍ଥୀ ବିଜେଡ଼ିର ପଦ୍ମନାଭ ବେହେରାଙ୍କୁ 21,867 ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଠିକ୍ ସେହିପରି ସୋନପୁର ବିଧାନସଭା ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କୁ 15,092 ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏବେ ବୀରମହାରାଜପୁରଠାରେ ଭାରତୀୟ ଜନତା ପାର୍ଟିର ନେତା, ଦଳୀୟ କର୍ମୀ ଏବଂ ସମର୍ଥକ ବିଜୟ ଉତ୍ସବ ମନାଉଥିବା ବେଳେ ସୋନପୁରଠାରେ ବିଜେଡି ମଧ୍ୟ ବିଜୟ ଉତ୍ସବ ପାଇଁ ସଜବାଜ ହେଉଛି। ଆକାଶବାଣୀ ସମାଚାର ପାଇଁ ସୁବର୍ଣ୍ଣପୁରରୁ ବେଣୁଧର ପ୍ରଧାନ।
ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ନେଇ ଆସନ୍ତାକାଲି ପାଇଁ ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆଜି ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ସରକାର ଗଠନ ପାଇଁ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ବର୍ତ୍ତମାନ ସୁଦ୍ଧା 80 ଆସନରେ ବିଜେପିର ପ୍ରାର୍ଥୀ ଆଗୁଆ, 50 ଆସନରେ ବିଜେଡି ଏବଂ 13 ଆସନରେ କଂଗ୍ରେସ ଆଗୁଆ। ରାଜ୍ୟର 19 ଲୋକସଭା ଆସନରେ ବିଜେପି ଆଗୁଆ, ଦେଶରେ 296 ଆସନରେ ଆଗୁଆ ରହିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏବଂ ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।